ଚବି ତିନି ଯେତେବେଳେ ସୁରିଆ ଦେଶ ଇସ୍ରାଏଲ ବିରୁଦ୍ଧରେ ଯୁଦ୍ଧ କରିବାକୁ ସାଜିଲା, ଈଶ୍ୱରଙ୍କଠାରୁ ଆଦେଶ ପାଇ ଏଲିସାୟ ଇସ୍ରାଏଲକୁ ସାବଧାନ କରାଇଲା, ଏଣୁ ସୁରିଆ କେବେ ମଧ୍ୟ ବିଜୟ ହୋଇପାରିଲା ନାହିଁ। ସୁରିଆର ରାଜା ତାଙ୍କ ସୈନ୍ୟମାନଙ୍କୁ କହିଲେ, ଏଲିସାୟ କେଉଁଠାରେ ଅଛି ଖୋଜ, ଆମେ ତାଙ୍କୁ ବନ୍ଦୀ କରିବା। ଦିନେ ଅତି ପ୍ରଭାତରେ ଏଲିସାୟ ଓ ତାଙ୍କ ଦାସ ତାଙ୍କୁ ଧରିବା ପାଇଁ ସୁରିଆ ସୈନ୍ୟଦଳ ଆସିବାର ଦେଖିଲେ। ଦାସ କହିଲା, ଗୁରୁ କ'ଣ କରିବା? ଏଲିସାୟ କହିଲେ, ଭୟ ନକର, ଆମ ସଙ୍ଗେ ଯେଉଁମାନେ ଅଛନ୍ତି ସେମାନଙ୍କ ଅପେକ୍ଷା ଅଧିକ। ସେଥିରେ ଦାସ ସେମାନଙ୍କ ଚାରିଆଡ଼େ ଅଶ୍ୱାରୋହୀ ଓ ରଥାରୋହୀମାନଙ୍କୁ ଦେଖିଲେ, ଈଶ୍ୱରଙ୍କଠାରୁ ପ୍ରେରିତ ସେମାନଙ୍କର ରକ୍ଷା ପାଇଁ।